ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ନିଯୁକ୍ତି ଦକ୍ଷତା ଏମ୍ଏସ୍ଏମ୍ଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ବଜେଟ୍ କେନ୍ଦ୍ରୀଭୂତ ହୋଇଛି, କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍କୁ କଲେ ସ୍ୱାଗତ. ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନିୟମିତତା ଆଧାରରେ ନିଟ୍ ୟୁଜି ପରୀକ୍ଷାକୁ ବାତିଲ କରାଯାଇପାରିବ ନାହିଁ, ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ. ଜଳଜୀବନ ମିଶନ ଅଧୀନରେ ପାଇପ୍ ଜଳଯୋଗାଣ ପାଇଛନ୍ତି ଦେଶର 15 କୋଟି ଗ୍ରାମୀଣ ପରିବାର. ଭୂସ୍କଳନ ଯୋଗୁଁ ଇଥିଓପିଆରେ 155 ଜଣଙ୍କର ମୃତ୍ୟୁ ଏବଂ ମହିଳା ଏସୀୟ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଏବଂ ନେପାଳ ମଧ୍ୟରେ ମୁକାବିଲା ଜାରି. ଚଳିତ ଆର୍ଥିକ ବର୍ଷର ବଜେଟ୍ ନିଯୁକ୍ତି ଦକ୍ଷତା ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ମଧ୍ୟବିତ୍ତ ବର୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି. ଲୋକସଭାରେ ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ବଜେଟ୍ର ବ୍ୟବସ୍ଥା କରାଯାଇଛି. ଆଗାମୀ 5 ବର୍ଷ ମଧ୍ୟରେ 4 କୋଟି 1 ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇଦେବା ଲାଗି 5ଟି ଯୋଜନାରେ 2 ଲକ୍ଷ କୋଟି ଟଙ୍କା ବ୍ୟୟ କରାଯିବାର ବ୍ୟବସ୍ଥା ହୋଇଛି. ଚଳିତ ବଜେଟ୍ରେ ସମସ୍ତଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ 9ଟି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯାଇଛି. ଏଥିରେ କୃଷି, ନିଯୁକ୍ତି ଏବଂ ଦକ୍ଷତା, ମାନବ ସମ୍ଭଳ ବିକାଶ ଓ ସାମାଜିକ ନ୍ୟାୟ, ଉତ୍ପାଦନ ଏବଂ ସେବା, ନଗର ଉନ୍ନୟନ, ଶକ୍ତି ସୁରକ୍ଷା, ଭିଭିଭୂମି, ଉଦ୍ଭାବନ, ଗବେଷଣା ଏବଂ ବିକାଶ ଓ ଉତ୍ପାଦକତା ସ୍ଥିରତା ଅନ୍ତର୍ଭୁକ୍ତ. କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ 1,52,000 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି. ରାଜ୍ୟଗୁଡ଼ିକ ସହଭାଗିତାରେ ସରକାର ଆଗାମୀ 3 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ଡିଜିଟାଲ ସାର୍ବଜନୀନ ଭିଭିଭୂମି ଡିପିଆଇ କାର୍ଯ୍ୟକାରୀ କରିବେ. ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସରକାର ପୂର୍ବୋଦୟ ନାମକ ଏକ ଯୋଜନା ପ୍ରସ୍ତୁତ କରିବେ. ଓଡ଼ିଶାରେ ଅଭୟାରଣ୍ୟ ଏବଂ ପର୍ଯ୍ୟଟନର ଭିଭିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି. ନୂଆ ଟିକସ ବ୍ୟବସ୍ଥାରେ ଆୟକରରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ସାଧାରଣ ଛାଡ଼ ସୀମାକୁ 50,000 ଟଙ୍କାରୁ 75,000 ଟଙ୍କାକୁ ବୃଦ୍ଧି କରିଛନ୍ତି. ସେହିପରି ପେନ୍ସନ୍ଭୋଗୀଙ୍କ ପାଇଁ ପାରିବାରିକ ପେନ୍ସନ୍ ଉପରେ ରିହାତି 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଇଛି. ନୂଆ ଟିକସ ହାର ଢାଞ୍ଚାରେ କେତେକ ପରିବର୍ତ୍ତନ କରାଯାଇଛି. 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଛାଡ଼ କରାଯାଇଛି. ଏହି ପରିବର୍ତ୍ତନ ଫଳରେ ନୂଆ ଟିକସ ବ୍ୟବସ୍ଥାରେ ଜଣେ ବେତନଭୋଗୀ କର୍ମଚାରୀ 17,500 ଟଙ୍କା ପର୍ଯ୍ୟନ୍ତ ଆୟକର ସଞ୍ଚୟ କରିପାରିବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି. ଅନ୍ୟପକ୍ଷରେ ନୂଆ ପେନ୍ସନ୍ ସ୍କିମ୍ ଏନ୍ପିଏସ୍ ବାବଦରେ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କ ରିହାତି ନିମନ୍ତେ କର୍ମଚାରୀଙ୍କ ଦରମାର ଅଂଶଧନ 10-14% ବୃଦ୍ଧି କରିଛନ୍ତି. ଭାରତୀୟ ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ସୁଦୃଢ଼ କରିବା, ଉଦ୍ୟୋଗୀ ଭାବନାକୁ ପ୍ରୋହାହିତ କରିବା ଏବଂ ଉଦ୍ଭାବନକୁ ସମର୍ଥନ କରିବା ପାଇଁ ନିବେଶକଙ୍କ ଲାଗି କେତେକ ରିହାତି ବ୍ୟବସ୍ଥା କରାଯାଇଛି. ସୁନା ରୂପା ଉପରେ ସୀମାଶୁଳ୍କ 6% ଏବଂ ପ୍ଲାଟିନମ୍ ଉପରେ ସୀମାଶୁଳ୍କ 6.4% ହ୍ରାସ କରାଯାଇଛି. ସେହିଭଳି କର୍କଟ ରୋଗ ଔଷଧ, ମୋବାଇଲ୍ ଫୋନ୍, ମୋବାଇଲ୍ ଚାର୍ଜର, ଦେଶରେ ଉତ୍ପାଦିତ ହେଉଥିବା ଚମଡ଼ା, କପଡ଼ା ଏବଂ ଜୋତା, ସାମୁଦ୍ରିକ ଉତ୍ପାଦ, ଏକ୍ସରେ ମେସିନ୍, ବୈଦ୍ୟୁତିକ ତାର ଆଦି ଶସ୍ତା ହେବ. ଚଳିତ ବଜେଟ୍ରେ ଦେଶର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 3 କୋଟି ଅତିରିକ୍ତ ଗୃହ ନିର୍ମାଣ କରାଯିବା ପାଇଁ 10 ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି. ମହିଳା ଏବଂ ବାଳିକାଙ୍କ ନିମନ୍ତେ ଆଧାରିତ ଯୋଜନା ପାଇଁ 3 ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି. ଆଦିବାସୀ ସମ୍ପ୍ରଦାୟର ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନରେ 43,000 ଗ୍ରାମକୁ ସାମିଲ କରାଯିବ. ବଜେଟ୍ ଲୋକାଭିମୁଖୀ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ସହ ସମାଜର ସମସ୍ତ ବର୍ଗର ଲୋକଙ୍କ ହିତକୁ ଉଦ୍ଦେଶ୍ୟରେ ରଖି ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ସେ କହିଛନ୍ତି, ସରକାର ଏହି ବଜେଟ୍ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଗୁରୁତ୍ୱ ଦେଇଛନ୍ତି. ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ବଜେଟ୍ ଉପରେ ମତ ଦେଇ ଶ୍ରୀ ମୋଦି କହିଛନ୍ତି, ଏହି ବଜେଟ୍ ନୂତନ ସୁଯୋଗ, ନୂତନ ଶକ୍ତି, ନୂତନ ନିଯୁକ୍ତି ତଥା ଆତ୍ମନିର୍ଭର ରୋଜଗାର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି. ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଉଜ୍ଜଳିତ ଭବିଷ୍ୟତ ସୃଷ୍ଟି କରିବାରେ ଏହି ବଜେଟ୍ ସହାୟତା ଦେବ ବୋଲି ସେ କହିଛନ୍ତି. ଏହି ବଜେଟ୍ ଦେଶର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ବିଶ୍ୱସ୍ତରରେ ବିକାଶୋନ୍ମୁଖୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କର ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ଚଳିତ ବଜେଟ୍ରେ ସବୁବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପୂର୍ବୋଦୟ ଅଧୀନରେ ବିକଶିତ ଭାରତ ବଜେଟ୍ରୁ ଓଡ଼ିଶା ସବୁ କ୍ଷେତ୍ରରୁ ବିଶେଷ ଲାଭ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଦେଶର ଆର୍ଥିକ ଅଭିବୃଦ୍ଧିର ଚାବିକାଠି ହେବ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାର ଘୋଷଣା ରାଜ୍ୟକୁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶିକ୍ଷା ଦକ୍ଷତା ଏବଂ ନିଯୁକ୍ତି କ୍ଷେତ୍ରରେ 1,48,000 କୋଟି ଟଙ୍କା ଅନୁଦାନ ଯୁବଶକ୍ତିଙ୍କ ସ୍ୱପ୍ନ ପୂରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଜେଟ୍କୁ ସ୍ୱାଗତ କରିବା ସହ ରେଳବାଇ ପାଇଁ ଏଥିରେ ଐତିହାସିକ ପଦକ୍ଷେପ ନିଆଯାଇଥିବା କହିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ପାଇଁ ଚଳିତଥର 2,62,200 କୋଟି ଟଙ୍କାର ବୃହତ୍ ବଜେଟ୍ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ରେଳବାଇ ଭିଭିଭୂମିକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶ୍ରୀ ବୈଷ୍ଣବ କହିଛନ୍ତି ରେଳବାଇ ସୁରକ୍ଷାକୁ ଦୃଷ୍ଟିରେ ରଖି 1,08,000 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। 2014 ପୂର୍ବରୁ ବଜେଟ୍ରେ ରେଳବାଇକୁ କେବଳ 35,000 କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ସେ କହିଛନ୍ତି। ଶିଳ୍ପଗୋଷ୍ଠୀ ସଂଘ ଫିକି ବଜେଟ୍କୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଫିକିର ସଭାପତି ଅନିଶ ଶାହା ବଜେଟ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ବଜେଟ୍ ଯୁବବର୍ଗ, ମହିଳା ଏବଂ କୃଷକଙ୍କ ପାଇଁ ଉପଯୋଗୀ ହେବା ସହ ଦେଶର ଅଭିବୃଦ୍ଧି ହାରକୁ ବଢ଼ାଇପାରିବ। ଜାମ୍ମୁ କାଶ୍ମୀର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଜେଟ୍ରେ 42,277,74,00,000 ଟଙ୍କା ପ୍ରଦାନ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା 1.2% ଅଧିକ। ସାଧାରଣ ବଜେଟ୍ରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ରୀୟ ସହାୟତା ବାବଦରେ 40,619,30,00,000 ଟଙ୍କା ଆବଶ୍ଚନ କରାଯାଇଛି। ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅନୁଦାନ ଆକାରରେ 279,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ସାଧାରଣ ବଜେଟ୍ ସହ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବଜେଟ୍ ମଧ୍ୟ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ। ଏହାପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସେହିଭଳି ରାଜ୍ୟସଭାରେ ମଧ୍ୟ ବଜେଟ୍ ଉପସ୍ଥାପନ ହୋଇଥିଲା। ଏହାପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନିୟମିତତା ଆଧାରରେ ନିଟ୍ ୟୁଜି 2024 ପରୀକ୍ଷାକୁ ବାତିଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାର୍ଦେୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକାଧିକ ଆବେଦନର ଶୁଣାଣି କରି ଏହି ନିଷ୍ପଭି କହିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦ୍ୱାରା 23 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବା ସହ ଚଳିତ ବର୍ଷର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ। ଏହାର ପ୍ରଭାବ ମଧ୍ୟ ଆଗାମୀ ଶିକ୍ଷାବର୍ଷ ଗୁଡ଼ିକ ଉପରେ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜାତୀୟ ଜଳଜୀବନ ମିଶନ ଅଧୀନରେ ଦେଶର 15 କୋଟି ଗ୍ରାମୀଣ ପରିବାରକୁ ପାଇପ୍ ଜଳ ସଂଯୋଗ ପ୍ରଦାନ କରି ଏକ ବୃହତ୍ ସଫଳତା ହାସଲ ହୋଇଛି। 2019 ଥିବା 3 କୋଟିରୁ ବୃଦ୍ଧି ପାଇ 5 ବର୍ଷ ମଧ୍ୟରେ ଏହା 15 କୋଟିରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ଘରେ ପାଇପ୍ ଯୋଗେ ଜଳ ଯୋଗାଣ କରିବା ମିଶନ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ସାମାଜିକ ଗଣମାଧ୍ୟମରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏଭଳି ପଦକ୍ଷେପ ଗ୍ରାମବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ବର୍ତ୍ତମାନ ସୁଦ୍ଧା 8ଟି ରାଜ୍ୟ ଏବଂ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା 100% କାର୍ଯ୍ୟକାରୀ ହୋଇଛି। ଇଥିଓପିଆରେ ଭୂସ୍କଳନ ଯୋଗୁଁ 155 ଜଣଙ୍କର ମୃତ୍ୟୁ ହୋଇଛି। ସେଠିକାର ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦକ୍ଷିଣ ଗେଜ୍ଗୋଫା ଜିଲ୍ଲାରେ ଗତକାଲି ସକାଳେ ଭୂସ୍କଳନ ହୋଇଥିଲା। ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ଏବଂ ଶିଶୁଙ୍କୁ ମିଶାଇ 55ଟିରୁ ଅଧିକ ମୃତଦେହ ଉଦ୍ଧାର କରାଯାଇପାରିଛି। ତେବେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଇଥିଓପିଆରେ ଜୁଲାଇ ମାସରୁ ବର୍ଷା ଋତୁ ଆରମ୍ଭ ହୋଇ ସେପ୍ଟେମ୍ବର ମଧ୍ୟ ପର୍ଯ୍ୟନ୍ତ ଲାଗି ରହିଥାଏ। ମହିଳା ଏସିଆ କପ୍ ଟି20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଗ୍ରୁପ୍ ଏରେ ଶ୍ରୀଲଙ୍କା ଦାମ୍ବୁଲାଠାରେ ଭାରତ ନେପାଳ ମଧ୍ୟରେ ମୁକାବିଲା ଚାଲିଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 5 ଓଭରରେ କୌଣସି ୱିକେଟ୍ ନ ହରାଇ 48 ରନ୍ ସଂଗ୍ରହ କରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ଶୃଙ୍ଖଳାରେ ଗ୍ରୁପ୍ ଏରେ ଅଙ୍କ ତାଲିକାର ଶୀର୍ଷରେ ରହିଛି ଏବଂ ସେମିଫାଇନାଲ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଛି। ଅଧିନାୟକ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଏହି ଶୃଙ୍ଖଳାରେ ପାକିସ୍ତାନ ଏବଂ ୟୁଏଇକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ନିଯୁକ୍ତି ଦକ୍ଷତା, ଏମ୍ଏସ୍ଏମ୍ଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ବଜେଟ୍ କେନ୍ଦ୍ରୀଭୂତ ହୋଇଛି କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ୍କୁ କଲେ ସ୍ୱାଗତ। ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନିୟମିତତା ଆଧାରରେ ନିଟ୍ ୟୁଜି ପରୀକ୍ଷାକୁ ବାତିଲ କରାଯାଇପାରିବ ନାହିଁ ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। ଜଳଜୀବନ ମିଶନ ଅଧୀନରେ ପାଇପ୍ ଜଳଯୋଗାଣ ପାଇଛନ୍ତି ଦେଶର 15 କୋଟି ଗ୍ରାମୀଣ ପରିବାର। ଭୂସ୍କଳନ ଯୋଗୁଁ ଇଥିଓପିଆର 155 ଜଣଙ୍କର ମୃତ୍ୟୁ ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଏବଂ ନେପାଳ ମଧ୍ୟରେ ମୁକାବିଲା ଜାରି। ସମ୍ବାଦ ଶେଷ ହେଲା।